Minded Prahlad, the king of the Daityas, because of being attached to devotional service to me, my devotee doesn't distinguish between lower and higher living entities. In all respects, he is never jealous of anyone. Bhagavan Narasimhadev Kautanti, Prahlad Maharajanko, He Daityendra, my dear Bhakta, Prahlad, more Bhakta Rana, more Bhakta. Bhakti Jogare, most of the Kohitra Jogun. Samane, Ucha Nij, Bhedabhav, the continent. So Prakari, Samane, Kaharipati, Kunis Prakari, is Sachon Kurantina. प्रह्लाद परिजने किंतु भक्त तात्पर्य बा प्रह्लाद वैशिष्ट्यटा कौन कहीं प्रह्लाद को एक प्रकार सर्वोत्तम बोली कह जाऊ वास्तविक जो मान वैष्णव जो मान भक्त से मैंने सर्वभूते आत्मा परमात्मा दर्शन करती सर्वत्र तांकर इष्टदेव स्फूर्ति हय सेमाने बाह्य रूप शरीर देखती ना सेमाने समदर्शी ना सेमाने परदुखे दुखी कारण सेमाने जेतेबेळे आत्मदर्शन करचुंती आत्मा ही भगवान को नित्य सनातन अंश श्रीमद्भगवद गीतारे भगवान कृष्ण कहिछन् ममीमांस जीवलोके जीवभूत सनातन सनातन भाव आत्मा तक अंश जीव मात्र ही दिव्य जीवात्मा तेणु सज्जानंदमय वस्तु ईश्वर परम कृष्ण सज्जानंद विग्रह तांकर नित्य सनातन अंश आत्मा ही थी से सज्जानंदमय अणु चैतन्य सदानंदमय वस्तु आत्मा ए जे भौतिक जगत यह हूँ असज्जानंदमय स्थिति सज्जानंदमय स्थिति नुहे दुखालय न शाश्वत यहाँ दुखालय दुखरे परिपूर्त जन्म मृत्यु जरा व्याधि दुख दोषान दर्शन ये दुख समस्ते भोगुंच ब्रह्मांड आरंभ कर क्षुद्र पिपिलिका कर दिखा पुणि अशाश्वत शाश्वत नुहे सचेत आनंदमय स्थिति से शाश्वतमय ज्ञानमय आनंदमय यहाँ ठीक का विपरीत असत अचित निरानंदमय तो ये स्थिति रे सज्जानंदमय वस्तु आत्मार पतन आत्मा दुख पाँच एक जो देखती से साधु महाजन गण से बड़ दुखित हूँ आहा कृष्ण वस्तु सदानंदमय अथच ये प्रकार स्थित पड़ी दुख पाँच अज्ञानता है विस्मृति है तेणु से कृपा करती दत्तजीव मान प्रति विस्मृत जीव मान प्रति साधु महाजन गण कृपा करती बड़ कृपा आहा एमानको स्वरूप उपलब्धि करवा उचित एमानको दुख चिरदिन अवसान करा उचित से जगत को କୃପା କରିକିରି ସେ ଚିଦାନନ୍ଦମୟ ସ୍ଥିତିରୁ ଅବତୀର୍ଣ୍ଣ କରନ୍ତି। ଯଦିଓ ଏ ଜଗତ ଦୁଃଖାଳୟ ଦୁଃଖରେ ପରିପୂରିତ, ସମସ୍ତେ ତ୍ରିତାପରେ ଦଗ୍ଧୀଭୂତ ହେଉଛନ୍ତି, ତଥାପି ଏ ପ୍ରକାର ସ୍ଥିତିକୁ ସାଧୁ ମହାଜନ ମାନେ କୃପା ପରବଶ ହୋଇ ଆସନ୍ତି। ଜାଣିଶୁଣି ସ୍ୱଚ୍ଛାକ୍ରମେ ସେମାନେ ଏଗୁଡ଼ିକୁ ବରଣ କରନ୍ତି। ଏତେ ଦରଦ ସେମାନଙ୍କର ଏ ବଦ୍ଧଜୀବମାନଙ୍କ ପ୍ରତି, ବିସ୍ମୃତ ଜୀବମାନଙ୍କ ପ୍ରତି ଅପାର କରୁଣା। ପ୍ରହ୍ଲାଦ ମହାରାଜ ଏଇ ପଣ ନେଇଥିଲେ, ଏ ବ୍ରତ ନେଇଥିଲେ ଯେ ଏଠି ସମସ୍ତଙ୍କୁ ଉଦ୍ଧାର କରିବେ। ଯେତେବେଳେ ଭଗବାନ ନୃସିଂହଦେବ ତାଙ୍କୁ ବରଜାଚିଲେ ସେ କୌଣସି ବର ଗ୍ରହଣ କଲେ ନା, ତାଙ୍କୁ ମୁକ୍ତି ଯାଚିଲେ ସେ ନା, ଇଏ କେତେ ଜୀ ଅସଂଖ୍ୟ କି ଦୁଃଖ ପାଉଛନ୍ତି, ଏମାନେ ବୃଦ୍ଧାବସ୍ଥାରେ ଭୋଗୁଛନ୍ତି, ଏମାନଙ୍କୁ ମୁକ୍ତି ନ ଦେଇ ଏମାନେ ସମସ୍ତେ ମୁକ୍ତ ନ କରି ମୁଁ ଏ ସ୍ଥାନ ଛାଡ଼ିଯିବି ନା, ମୁକ୍ତି ଚାହେଁ ନା, ଏ କଥା କହିଲେ। ଇଏ ହେଉଛି ଅଶେଷ କୃପା, ଏବତ ଜୀବମାନଙ୍କ ପ୍ରତି ଅଶେଷ କୃପା। ପ୍ରହ୍ଲାଦ ଭଳି ବୈଷ୍ଣବ ଭକ୍ତଙ୍କ ମହାନ କିଏ କଥା କହିପାରେ, ସମସ୍ତେ ଚାହାନ୍ତି ସୁଖ, ସମସ୍ତେ ଚାହାନ୍ତି ଆନନ୍ଦ, କିଏ ଚାହେଁ ଦୁଃଖ, କିଏ ଚାହେଁ ନିରାନନ୍ଦ, କେହି ଚାହାନ୍ତି ନା। କିନ୍ତୁ ପ୍ରହ୍ଲାଦ ମହାରାଜ ଭଳି ଭକ୍ତ ମହାଜନ ସର୍ବୋତ୍ତମ ଭକ୍ତ ଅଛି, ସେ ସ୍ୱେଚ୍ଛାକ୍ରମେ ତାକୁ ବରଣ କରିନେଉଛନ୍ତି ନା, ଏ ଦୁଃଖାଳୟରେ ମୁଁ ରହିବି, ସମସ୍ତଙ୍କ ଏତେ ଦୁଃଖ ନିବୃତ୍ତି କରିବି। ଏଥିପାଇଁ ଯେତେ ଦୁଃଖ, ଯେତେ କ୍ଲେଶ, ଯେ ତା ଯାହାକି ସହ୍ୟ କରିବାକୁ ହଉନା କାହିଁକି, ଆମେ ସହ୍ୟ କରିବା, ଏ ପଦ୍ଧତି ମାଆଙ୍କର ଦୁଃଖ ନିବୃତ୍ତି କରାଇବା, ଏ ହେଉଛି ତାଙ୍କର ବୈଶିଷ୍ଟ୍ୟ। ସେ ପ୍ରହ୍ଲାଦ ମହାରାଜ ଚୈତନ୍ୟ ଲୀଳାରେ ବାସ୍ତବ ଦତ୍ତ ହିସାବରେ ଆସିଥିଲେ, ସେ ସେଇ କଥା ହିଁ କହିଥିଲେ ଚୈତନ୍ୟ ମହାପ୍ରଭୁ ଦର୍ଶନ ହେଇତେ ତତ୍ତ୍ୱ ନାହିଁ ଜାଣି ଜୈମିନାଦି ମୀମାଂସା ଗଣ ବେଦର ମୂଳ ତାତ୍ପର୍ଯ୍ୟ ଯେ ଭକ୍ତି ତାହା ତ୍ୟାଗ କରି ଈଶ୍ୱରଙ୍କୁ କର୍ମର ଅଙ୍ଗ ବୋଲି କହୁଛି, ଇ ତାଙ୍କ ଦର୍ଶନ। ଜୈମିନ ଜଣେ ଷଡ଼ଦାର୍ଶନ କପିଳାଦି ନିରୀଶ୍ୱର ସାଂଖ୍ୟକା ପ୍ରକୃତ ବେଦାର୍ଥ ପରିତ୍ୟାଗ ପୂର୍ବକ ପ୍ରକୃତିକୁ ଜଗତ କାରଣ ବୋଲି ନିର୍ଦ୍ଦେଶ କରିଛି। ନିରୀଶ୍ୱର କପିଳ ଏଥେଇଷ୍ଟ କପିଳ ଦେବତୀ ନନ୍ଦନ କପିଳ ଭଗବାନଙ୍କର ଅବତାର, ସେ କପିଳ ଇଏ ନୁହଁନ୍ତି, ଇଏ ଜଣେ ନିରୀଶ୍ୱର କପିଳ ଜଣେ ତାର୍କିକ ଦାର୍ଶନିକ, ତାଙ୍କର ଏଇ ମତ। ଗୌତମ କଣାନାଦି ନ୍ୟାୟ ବୈଷୟିକ ଶାସ୍ତ୍ରରେ ପରମାଣୁକୁ ବିଶ୍ୱକାରଣ ବୋଲି କହନ୍ତି ଏମାନେ, ଏ ଦାର୍ଶନିକ ମାନେ ଇ ମତ ଦିଅନ୍ତି। ଏପରି ସବୁ ଭିନ୍ନ ଭିନ୍ନ ମତ କାହାର ସାଙ୍ଗରେ କାହାର ମେଳ ନାହିଁ। ସେପରି ଅଷ୍ଟବକ୍ରାଦି ମହାବାଦି ନିର୍ବିଶେଷ ବ୍ରହ୍ମକୁ ଇଂ ଜଗତର କାରଣ ବୋଲି କହୁଛି। ପାଶଞ୍ଜଳି ପ୍ରଭୃତି ରାଜଯୋଗୀ ସେମାନଙ୍କର ଯୋଗଶାସ୍ତ୍ରୋକ୍ତ କଳ୍ପନାମୟ ଈଶ୍ୱରଙ୍କୁ ସ୍ୱରୂପ ତତ୍ତ୍ୱ ବୋଲି ସ୍ଥାପନ କରିଥାନ୍ତି। ଏସବୁ ମତବାଦ ପରାୟଣ ଆଚାର୍ଯ୍ୟଗଣ ବେଦସିଦ୍ଧ ସ୍ୱୟଂ ଭଗବାନଙ୍କୁ ପରିତ୍ୟାଗ କରି ତାଙ୍କର ଖଣ୍ଡ ଭାବରେ ଖଣ୍ଡ ପ୍ରତିମୟ ଗୋଟିଏ ଗୋଟିଏ ମତ ସ୍ଥାପନ କରନ୍ତି, ତେଣୁ ତାହା ଶୁଦ୍ଧ ମତ ନୁହେଁ ବା ପରିପୂର୍ଣ୍ଣ ମତ ନୁହେଁ। ସରଦର୍ଶନ ଛ ମତ ଉତ୍ତମ ରୂପେ ଆଲୋଚନା ପୂର୍ବକ ସେସବୁ ମତ ଖଣ୍ଡନ କରି ଶ୍ରୀ ବ୍ୟାସଦେବ ଭଗବତ ପ୍ରତିପାଦକ ବେଦ ସୂତ୍ର ସକଳ ଅବଲମ୍ବନ ପୂର୍ବକ ବେଦାନ୍ତ ସୂତ୍ର ନିର୍ମାଣ କରିଛନ୍ତି। ବେଦାନ୍ତ ମତରେ ବ୍ରହ୍ମ ସଚିଦାନନ୍ଦମୟ ସ୍ୱରୂପ, ସେ ସାକାର ନିର୍ବିଶେଷବାଦୀ ଗଣ ବ୍ରହ୍ମଙ୍କୁ ନିର୍ଗୁଣ ଏବଂ ବିଶେଷସ୍ଥଳେ ଭଗବାନଙ୍କୁ ସଗୁଣ ତ୍ରିଗୁଣମୟ ବୋଲି ପ୍ରତିପାଦନ କରନ୍ତି। ବସ୍ତୁତ ତତ୍ତ୍ୱବସ୍ତୁ କେବଳ ନିର୍ଗୁଣ ବା ତ୍ରିଗୁଣାତୀତ ନୁହନ୍ତି, ପରନ୍ତୁ ସେ ଅନନ୍ତ ଚିତ୍ଗୁଣ ରାଶିର ଆଧାର ସଗୁଣ ବିଗ୍ରହ। ମର୍ମାଦିଗଣଙ୍କ ମତରେ परमकारण ईश्वर विष्णु को पाई हुए नहीं, अर्थात यही सर्वेश्वरेश्वर सर्वकारण कारण विष्णु को मानती ना, अथच परम तो खंडन पूर्वक निज निज मत स्थापन करने को बलिष्ठ जुक्ति प्रदर्शन कर प्रयास कर महाजन जहाँ कहती ता सत्य बोली मानवा कह बोली कह महाजन जी कह सत्य मानी महाजन जेन गत सकुंथ कथा कह आमको बुझाप पड़ क्यों माने महाजन प्रभुत महाजन पदवाच किए क्यों माने क्यों माने महाजन नुहति आचार्य नुहति ये सब कथ आम बुझा पड़ा जहाँ ताक महाजन कहले कहे ना ये परमार्थिक विचार आम एक साधारण लोक एक बुझे साधारण लोक महाजन बहु प्रकार अच्छे कार्यकारी मत साधारण लोक मत उतमर्ण अधमर्ण पक्ष महाजन ये कथा कहते महाजन घर को जाइली कौन पाई जाइलु ना कि ऋण कर टा आई अवर्ण पा उच्चर्ण महाजन हाँ मूर्ख पाक कौन सी बाबदुक पंडित महाजन ही पारे हाँ महाजन कत प्रकार विचार के दी दी प्रकृत के महाजन के महाजन नुंति आमाने ये जो वर्तमान युग कली काल ए काल भगवत विरोधी मतवाद समूह को भगवत विरोधी कथा सब को भगवत कथा भागवत कथा बोली मन करू विश्वास करू आलोचना करू एवं से गुड़िकर जो व्याख्या करती से व्याख्या त्रिगुण को जे महाजन को आम बहुमान कर प्रत्यक्ष माने महाजन नुहति सेपाई श्रीमद भारत षष्ठ स्कंद प्रायण वेद तदीद न महाजन यं दिव्या विमोहित मतीर्वत मायाल त्रज्यं जड़ीकृत मतीर्मधु पुष्पितायं वैतानिके महति कर्मणि युज्यमान एक कथा कह श्रीमद भारत षष्ठ स्कंद तार अर्थ तात्पर्य हूँ दैवी विष्णु मायारे विमोहित विष्णु विरोधी व्यक्ति केवेहले महाजन नुहंती भ्रमादि दोष दुष्ट कौन सी संप्रदाय उपरे विश्वास स्थापन करिवार आवश्यकता नहीं जगत दुकानदार कौन सी कथार विश्वास स्थापन करिवार कौन सी आवश्यकता नहीं जे कि निजर खराब जिनस को बढ़िया माल आपंती ये पूरा सरीगला गोटे स्टॉक केवल मो पाखे अच्छी दुकानदार तार जो बिकवे व्यस्त अच्छी ना ये कथा कहे ए प्रकार दुकानदार जो माने निज दर्शन बिकवाई प्रयास अन्य दर्शन खंडन कर बरिष्ठ जुक्ति देकर से दुकानदार मानकर कौन सी कथा विश्वास स्थापन करवा कौन सी आवश्यकता नहीं जो सब व्यक्ति महाजन साजी मूढ़ निर्बोध सरमती लोक मान कुपथरे विपथरे नहीं चली से मानकर कौन सी कथा विश्वास स्थापन करवा आवश्यकता नहीं जो माने मनुष्य जाति को हिंसा करने निमित्त उदार समन्वयवाद नाम लोक प्रतारणा नाना प्रकार प्रासंगता करुंट कि पृथ्वीर भोगी मूढ़ लोक मैंने जो मान महाजन कहते से मानसी कथा विश्वास स्थापन करार आवश्यकता नहीं कहीं प्रकृत महाजन शब्दवाच्य नुहंती ये हूँ आम कथा तेना प्रकृत महाजन किए ताक बुझा से स्वयंभू नारद शंभु कपिल कुमार मनु प्रह्लाद जनक विष्णु बड़ी वयास की वयम ఈ ద్వాదశ మహాజన కథ శ్రీమద్ భాగవత సిద్ధమైన భాగం. ఏమనుకుంటూ మాని పదాంక అనుసరణ కారి శ్రీమాని మహాజన మహాజన పదాంక అనుసరణ కారి ସେଥିପାଇଁ ମହାଜନ ଯେ ପ୍ରକୃତରେ ସେ କେବେ ହେଲେ ଏ ବଦ୍ଧ ଜୀବକୁ ବା ସରଳ ନିରୀହ ଜୀବକୁ ବା ମାନବକୁ କୁପଥରେ ନେବାର ପ୍ରୟାସ ହବ ନା, ସେ ପ୍ରହ୍ଲାଦ ମହାଜନ ଭଳି ପ୍ରକୃତ ପଥକୁ ଦର୍ଶନ କରିବ, ସେ କେବେ ହେଲେ ଏ ଜଗତ ଦୁଃଖାଳ ହେଲେ ସୁଦ୍ଧା ଏ ବିଭ୍ରାନ୍ତ ଜୀବକୁ ତ୍ୟାଗ କରିକି ଯିବାକୁ ଇଚ୍ଛା କରିବେ ନା, ଏ ହେଉଛନ୍ତି ମହାଜନ। ଏପରି ଯେଉଁ ସାଧୁ ମହାଜନ ସେମାନଙ୍କର ସଙ୍ଗ ଲାଭ ଯଦି କରାଯାଏ କ୍ଷଣାର୍ଦ୍ଧସ୍ମିନ୍ ସତ୍ସଙ୍ଗ ସେବଧି ଅଧାତ୍ୟନ୍ତ କ୍ଷେମ ପୃଛାମ ଭଗବତ ଅନୁଭବ ସଂସାର ଅସ୍ମିନ୍ କ୍ଷଣାର୍ଦ୍ଧ ବି ସତ୍ସଙ୍ଗ ସେବଧି ଋଣା। ଏ କଥା ଆମର ଭାଗବତରେ କୁହାଯାଇଛି। ଏ ସଂସାର ଦଶା ପ୍ରାପ୍ତ ଜୀବର ଅତ୍ୟନ୍ତିକ ମଙ୍ଗଳ କିପରି ହୁଏ ଏ ପ୍ରଶ୍ନ ଯଦି ପଚରାଯାଏ ତାର ଉତ୍ତରରେ ଏଇଆ କୁହାଯିବ, କ୍ଷଣାର୍ଦ୍ଧ ଯଦି ଏପରି ମହାଜନଙ୍କର ସଙ୍ଗ ହୁଏ ସତ୍ସଙ୍ଗ ହୁଏ ତାହେଲେ ସେ ପ୍ରକାର ମଙ୍ଗଳ ହୃଦୟ ହବ। ପ୍ରହ୍ଲାଦ ମହାଜନ ଭଳି ମହାଜନ ସାଧୁ ସଙ୍ଗ କୁ ସେଇ ମହାଜନଙ୍କ ସଙ୍ଗକୁ ହିଁ ସତ୍ସଙ୍ଗ କୁହାଯାଏ। ଏ ସାଧୁ ମହାଜନଗଣ ଏମାନେ ପୃଥିବୀର ଭୂଷଣ, ଏମାନେ କୃପା କରି ପୃଥିବୀ ପୃଷ୍ଠରେ ପରିଭ୍ରମଣ କରି ବଦ୍ଧ ଜୀବକୁ ଉଦ୍ଧାର କରିବା କାର୍ଯ୍ୟ ଲିପ୍ତ ଅଛନ୍ତି। ଏମାନଙ୍କର କି ଦୟା କି କରୁଣା ଏହା ସାଧାରଣ ଲୋକେ ଜାଣିପାରିବେ ନା। ଜୀବ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ ବୋଲି କୁହାଯାଉ, କୋଉ ବହିମୁଖତାଟା କୋଉ କୋଉଠୁ କେମିତି କେବେ କୋଉଠୁ ହେଇଛି ତାହାର ମୂଳ ନିର୍ଣ୍ଣୟ ତୁମେ କେହି କରିପାରିବ ନା। ସେଥିପାଇଁ କୁହାଯାଉଛି ଅନାଦି ବହିର୍ମୁଖ, ଅନାଦି କାଳ ହେଇଛି ତାହାର ଆଦି ନିର୍ଣ୍ଣୟ କରାଯାଇପାରୁନାହିଁ। ତେଣୁ କୋଉ ଅନାଦି କାଳରୁ ଭଗବାନଙ୍କୁ ଭୁଲି ଏ ଜୀବ ମାୟାକୁ ଭୋଗ କରୁଛି, ନାନା ପ୍ରକାର ଅନର୍ଥ ତାକୁ ଗ୍ରାସ କରୁଛି ଏଥିପାଇଁ। ହଁ ନା ନାଇଁ କଣ କହୁଛ ସଚିନନ୍ଦନ? ହଁ ଧୀରେ ସେ ନାନା ଅନର୍ଥରେ ଭାଇ, ହଁ ନାନା ଅନର୍ଥ ଘେରିଛି, କଥା ଦେଇକିରି କଥା ରକ୍ଷା କରିପାରୁ ନା ସଚିନନ୍ଦନ, କି ହବ ତାହେଲେ ଅନର୍ଥ ଏତେ ଘେରି ରହିଛି ବୋଲି ଅସତ୍ୟକୁ ସତ୍ୟ ବୋଲି ଜ୍ଞାନ କରୁଛି ଏ ଜୀବ ମାୟା ବୋଧ ଜୀବ। ଆତ୍ମା ସ୍ୱରୂପ ବିଭ୍ରାନ୍ତ ମାୟାଗ୍ରସ୍ତ ହେଇ ବିଷାକ୍ଲିଷ୍ଟ ଅଜ୍ଞାନ ଅନ୍ଧକାରରେ ଆବୃତ ହେଇଛି। ବଦ୍ଧ ଜୀବ ଆତ୍ମସ୍ୱରୂପ ଭୋଗସ୍ୱରୂପ ମାୟା ସ୍ୱରୂପ ଏସବୁ ଜ୍ଞାନ ହରେଇକିରି ବସିଛି ନା ନାଇଁ, ସେ ନିଜକୁ କର୍ତ୍ତା ପ୍ରମାଣ କରୁଛି ନା ନା। ଜୀବ ବୋଲେ ଆମି କର୍ତ୍ତା ତାଇ ସତ୍ୟ ନୟ, ତୁମି ନା କରିଲେ ଜୀବ କି କରିତେ ପାରେ, ଆଶା ମାତ୍ର ଜୀବ କରେ ତୋ ଇଚ୍ଛା ପଡ଼େ, ମ୍ୟାନ୍ ସପୋଜେସ୍ ଗଡ୍ ଡିସ୍ପୋଜେସ୍ ନା ନାଇଁ। ଅନ୍ଲେସ୍ କୃଷ୍ଣ ସାଇସନ୍ସ ଗୋଟେ ରିଅଲ୍ ଲିଭିଙ୍ଗ୍ ଏଣ୍ଟିଟି କ୍ୟାନ୍ ଡୁ ନଟ୍ ନାଇଁ, ଆଶା ମାତ୍ର ଜୀବ କରେ ତୋ ଇଚ୍ଛା ପଡ଼େ, ମ୍ୟାନ୍ ସପୋଜେସ୍ ଗଡ୍ ଡିସ୍ପୋଜେସ୍ ସୁପ୍ରିମ ସାଂକ୍ସନିଂ ଅଥରିଟି ଅନୁମନ୍ତା ଉପଦ୍ରଷ୍ଟା ଭର୍ତ୍ତା ଭୋକ୍ତା ମହେଶ୍ୱର ଗୀତାରେ କଥା ଭଗବାନ କହିଲା ଅନୁମନ୍ତା ସୁପ୍ରିମ ସାଂକ୍ସନିଂ ଅଥରିଟି ଅନ୍ଲେସ୍ ହି ସାଂକ୍ସନ୍ସ ନଥିଙ୍ଗ କ୍ୟାନ୍ ଟେକ୍ ପ୍ଲେସ୍, କିଛି ହେଇପାରିବ ହବ କ୍ୟାନ୍ ୟୁ ଡୁ ଏନିଥିଙ୍ଗ କ୍ୟାନ୍ ୟୁ ଲିଫ୍ଟ ୟୋର୍ ହ୍ୟାଣ୍ଡ। If that supreme authority, it does his potency, power, you can lift your hand, isn't it? ଏ ହେଉଛି ଆମର କଥା। ତେଣୁ ମାୟାବଦ୍ଧ ଜୀବ ନିଜକୁ କର୍ତ୍ତା ଅଭିମାନ କରୁଛି, ମାୟା ତାକୁ ଖୁବ ଦୃଢ଼ ଭାବରେ ବନ୍ଧନ କରୁଛି। ଏ ବଦ୍ଧାବସ୍ଥାରୁ ଯେ ମୁକ୍ତିର ପ୍ରୟୋଜନ ଅଛି, ଏ ବୋଧଟା ସେ ହରି ବସିଥାଏ। ସଂସାର ବନ୍ଧନ, ପୁତ୍ରକନ୍ୟା, ମାତା ପିତା, ଆତ୍ମସ୍ୱଜନର ବନ୍ଧନ, ଦେଶ ଦଶ ପ୍ରତି ଆସକ୍ତି, ରାମମତବୋଧ, ଏପରି ନାନାବିଧ ବନ୍ଧନ ମଧ୍ୟରେ ପଡ଼ି ଜୀବ କ୍ଲେଶର କରୁଛି। ଏହିପରି ଭାବରେ ବଦ୍ଧ ଜୀ ସଂସାରଗ୍ରସ୍ତ ହୋଇ ବନ୍ଧନ ଦଶାକୁ ବନ୍ଧନ ବୋଲି ମନେ କରିପାରୁନି। ଫୁଲ୍ସ ପାରାଡାଇସରେ ଥାଇ ମନେ କରୁଛି ସେ ଭଲ ଅଛି, ଭଲ ଅଛି, ସୁଧ ନିତ ରମଣୀ ସମାଜରେ ଆନନ୍ଦ ପାଉଛି ସେ। ନା ନା, ସୁଧ ନିତ ରମଣୀ ସମାଜରେ ଆନନ୍ଦ ପାଉଛି, କିନ୍ତୁ ଭଗବାନ କରୁଣା କରୁଛନ୍ତି। ମଝିରେ ମଝିରେ ସତ୍ୟ ଘଟଣାର କିଛି ବିପର୍ଯ୍ୟୟ ସେ କରେଇ ଦେଉଛନ୍ତି, ଅନେକ ବାଞ୍ଛନୀୟ ଘଟଣା ଆସି ପହଞ୍ଚି ଯାଉଛି, ଯାହା ତାହାକୁ ସଟ୍ ନେଉଛି, ଆଘାତ କରୁଛି। କ୍ଷଣ ପାଇଲେ ସୁଦ୍ଧା ସେ ବୁଝିପାରୁଛି ଯେ ସେ ଅସୁବିଧାରେ ଅଛି, ନହେଲେ କେମିତି ବୁଝିବ ସେ ଫୁଲ୍ସ ପାରାଡାଇସ୍ ରହିଯାଉଛି। ଏ ଅସୁବିଧାରୁ କିପରି ମୁକ୍ତି ମିଳିବ? ବେଳେବେଳେ ଭିତରେ ଗୋଟେ ଧକ୍କା ଆସେ, ସେ ନିଜେ ଖୁବ୍ ଦୁର୍ଦ୍ଦଶା ଭିତରେ ଅଛି ଏଇଟା ସେ ବେଶ ଅନୁଭବ କରିପାରେ। ଏ ଦୁର୍ଗତିରୁ କ'ଣ ମୁକ୍ତି ମିଳିବ ନାହିଁ, ଏ ଚିନ୍ତା ସେ ପହଞ୍ଚେ ନା ନାହିଁ, ଏ ବିଷୟରେ ଗଭୀର ଭାବେ ଚିନ୍ତା କରେ। ଯେଉଁମାନେ ବନ୍ଧନକୁ ବନ୍ଧନ ବୋଲି ମନେ କରନ୍ତି ନାହିଁ, ଏ ପ୍ରକାର ଲୋକଙ୍କ ଅପେକ୍ଷା ଏମାନଙ୍କ ଅବସ୍ଥା ଉନ୍ନତ, କାରଣ ମଝିରେ ମଝିରେ ଗୋଟା ପ୍ରେରଣା ଆସି ତାର ଆତ୍ମସ୍ମୃତି ଜାଗ୍ରତ କରିବା ନିମନ୍ତେ ଧକ୍କା ଦେବ। ଏଇଟା ଭଗବାନଙ୍କ ପକ୍ଷରୁ ହଏ, ଭଗବାନ କରୁଣା ମୟ। ଏପରି ଭାବରେ ଯେ ବନ୍ଧନକୁ ବନ୍ଧନ ବୋଲି ମନେ କରିଛି, ସେ ମୁକ୍ତି ପାଇଁ ଚେଷ୍ଟା କରେ। ଯେଉଁମାନେ ବନ୍ଧନକୁ ବନ୍ଧନ ବୋଲି ମନେ ନ କରନ୍ତି, ସେମାନେ ଭାବନ୍ତି ସେମାନେ ଭଲ ସୁନ୍ଦର ଜିନିଷ ଖାଉଛି ବୋଲି, ସୁନ୍ଦର ଭଲ ପରିବେଶରେ ଅଛି ବୋଲି, ଘୁଷୁରୀ ବିଷ୍ଠା ଖାଏ ଏବଂ ଭାବେ କେଡ଼େ ସୁନ୍ଦର ଜିନିଷ ସେ ନ ଖାଉଛି। ମଣିଷ ଗୁଡ଼ା କେଡ଼େ ବୋକା କିଅ, ସେମାନେ ଏ ପ୍ରକାର ଜିନିଷ ଛାଡ଼ି ଅନ୍ୟ ଜିନିଷ ଖାଉଛନ୍ତି, ଘୁଷୁରୀ ଭାବୁଛି ଏ କଥା ବିଷ୍ଠା ଖାଇକିରି। ଏ ପ୍ରକାର ଅବସ୍ଥା ଯାହାର ନୁହେଁ, ତାହାର କିଛି ଆତ୍ମବୋଧ ଜାଗ୍ରତ ହେଇଛି। ଯେତେବେଳେ ବଦ୍ଧଜୀ ଆତ୍ମସ୍ମୃତିର ସନ୍ଧାନରେ ତତ୍ପର ହଏ, ସେତେବେଳେ ତା ଉପରେ କରୁଣାମୟଙ୍କର କରୁଣା ବର୍ଷିତ ହଏ। ଭଗବାନ ଭାବନ୍ତି ବହୁ ଜନ୍ମ ଧରି ଆମକୁ ଭୁଲି ଅଖାଦ୍ୟ କୁଖାଦ୍ୟ ଖାଇ ଅନେକ କ୍ଲେଶ ପାଇଛି, ଅନେକ ଅସ୍ଥାନରେ କୁସ୍ଥାନରେ ଘୁରିଛି, ବର୍ତ୍ତମାନ ସେ ଆମ ପାଖକୁ ଫେରି ଆସିବାକୁ ଚାହେଁ। ଆମେ ସେ ଆମର ସନ୍ତାନ, ସେ ଆମ ପାଖକୁ ଆସିବାକୁ ଚେଷ୍ଟା କରୁଛି, ତାହେଲେ ଆମେ ତା ପ୍ରତି ଉଦାସୀନ କେମିତି ରହିବା? ଭଗବାନ କରୁଣାମ ଏ ପ୍ରକାର ଭାବ ଶୁଣ ବହୁତ ଆମ ବଦ୍ଧଜୀ ଅନିତ୍ୟ ବସ୍ତୁ ସଙ୍ଗେ ମମତା କରି ନିରାନନ୍ଦ ଭୋଗ କରୁଛି, ଅନିତ୍ୟ ପିତାକୁ ପିତା ବୋଲି ଭାବୁଛି। ଏମାନେ ମାୟାର ପ୍ରଲୋଭନରେ ମୁଗ୍ଧ ହୋଇଛନ୍ତି, ଯଦି ଆମେ ଏମାନଙ୍କ ସମକ୍ଷରେ ନିତ୍ୟ ଆନନ୍ଦମୟ ସୁନ୍ଦର ମଧୁର ବସ୍ତୁ ଦେଖାଇବା, ତାହେଲେ ଏମାନେ କୁତ୍ସିତ ଜିନିଷ ଛାଡ଼ିଦେବେ ନା ନାହିଁ? ଆମର ଭୁବନ ମୋହନ ମୂର୍ତ୍ତି ଯଦି ଏମାନଙ୍କ ସମକ୍ଷରେ ଉପସ୍ଥାପିତ କରିପାରିବା, ତାହେଲେ ଆଉ ଆମର ଅସମର୍ଥ ସୌନ୍ଦର୍ଯ୍ୟ ପ୍ରତି ଏମାନଙ୍କର ମନ ପ୍ରାଣ ଆକୃଷ୍ଟ ହବ, ଅନ୍ୟ ପ୍ରତି ହବ ନା? ଏ କଥା ଭଗବାନ ଭାବୁଛନ୍ତି। ସୃଜନଶର ଭୂତାନ ବନ୍ଧନ କ୍ଲିଷ୍ଟ ଜୀବ ନିକଟରେ ଭଗବାନଙ୍କର ଅବତରଣର ଇଚ୍ଛା, ଭଗବାନ ବଡ଼ କରୁଣାମ। ସେ ଭାବନ୍ତି ଭଲ ଜିନିଷ, ଭଲ କଥା, ଭଲ ବସ୍ତୁ ଏମାନେ ଆସ୍ୱାଦନ କରିବାକୁ ପାଇଲେ ଅବିଦ୍ୟା ଅନିତ୍ୟ ବସ୍ତୁ ଏମାନେ ଛାଡ଼ିଦେବେ। ମୁଁ ନିତ୍ୟ ଶାଶ୍ୱତ ସନାତନ ପୂର୍ଣ୍ଣ ଆନନ୍ଦ ସ୍ୱରୂପ, ସେଇ ଅମୃତପମ ବସ୍ତୁକୁ ମୁଁ ଏମାନଙ୍କୁ ଦେଖେଇବି। ମୋତେ ଦେଖିଲେ ଜଗତର ଅନିତ୍ୟ ମେଟେରିଆଲ ଥିଙ୍ଗସ୍ ପ୍ରତି ଏମାନଙ୍କର ଆଉ ଆକର୍ଷଣ ହବ ନା, ଏମାନେ ଆଉ ବୁଦ୍ଧ ହେବେ ନା। ବନ୍ଧନ କ୍ଲିଷ୍ଟ ସାଂସାରିକ ଜୀବ ପାଖରେ ଅପ୍ରାକୃତ ଭଗବାନ ଅବତୀର୍ଣ୍ଣ ହୋଇ ନିଜକୁ ଦେଖାନ୍ତି। ଭିନ୍ନ ଭିନ୍ନ ଯୁଗରେ ନାନା ପ୍ରକାର ଅବତାର ଗ୍ରହଣ କରି ଭଗବାନ ଜୀବଗଣକୁ ତାଙ୍କର ପାଦ ପଦ୍ମ ପ୍ରତି ଆକୃଷ୍ଟ କରୁଛନ୍ତି। ଏହା ହେଉଛି ଭଗବାନଙ୍କର ବିଶେଷ କରୁଣା, କରୁଣାମୟ। ଦେଖ, ମୋତେ ଦେଖ, ମୋ ସଙ୍ଗରେ ସମ୍ବନ୍ଧ କର, ମୋ ସହିତ ମମତା ଦ୍ୱାରା ବୌଦ୍ଧ ହୁଅ। ଅନିତ୍ୟ କୁଶିତ ବସ୍ତୁ ସହିତ ସମ୍ବନ୍ଧ କରି ତୁମେ ଯେଉଁ କ୍ଲେଶ ପାଉଛ ତାହା ଦୂର ହବ। ଏଥିପାଇଁ ଭଗବାନଙ୍କ ପ୍ରପଞ୍ଚରେ ଲୀଳାବତାର ଅଛି, ନହେଲେ କାହିଁକି ସେ ଆସିବେ? ଠିକ ମହାଜନ ଯେ ପ୍ରହ୍ଲାଦ ମହାରାଜ ମହାରାଜଙ୍କ ଭଳି, ସ୍ୱୟମ୍ଭୁ ନାରଦ ଶମ୍ଭୁ ନାରଦଙ୍କ ଭଳି, ସେ ଭଗବାନଙ୍କ ପାଖରେ ଯାଇକରି ଏଇ ବୌଦ୍ଧ ଜୀବମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଦ୍ୱାରକାରେ ନାରଦ ମୁନି ପହଞ୍ଚିଲେ କୃଷ୍ଣଙ୍କ ପାଖରେ। ଦଶମ ସ୍କନ୍ଦ ଭାଗବତ 70 ଅଧ୍ୟାୟରେ ବର୍ଣ୍ଣନା ଅଛି। ନାରଦ ମୁନି କୃଷ୍ଣଙ୍କୁ କହିଲେ, ଜୀବଗଣ ବଡ଼ କ୍ଲେଶ ପାଉଛନ୍ତି, ସେମାନେ ବଡ଼ ଦୁଃଖୀ, ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ, କୃଷ୍ଣ ନା ଭଜିନୁ ଦୁଃଖ କହିବୁ କାହାରେ। ସାଧୁ ଏଠି ଦୁଃଖ ଦେଖନ୍ତି, ଦୁର୍ଲଭ ମାନବ ଜନ୍ମ ପାଇଛି କିନ୍ତୁ କୃଷ୍ଣ ଭୋଜନ କରୁନି, ଫୁଲ୍ସ ପାରାଡାଇଜରେ ଖାଇକିରି ଭାବୁଛି ଭଲରେ ଅଛି, ଖାନା ପିନା ଆହାର ନିଦ୍ରା ଭୟ ମୈଥୁନରେ ବେଶ ଦିନ ବିତଉଛି, ନାଇଁ ଏଇଟା କେଡ଼େ ଦୁଃଖୀରେ। ସାଧୁ ମହାଜନ ଦୁଃଖ ଏଇଠି ଦେଖନ୍ତି, ବୁଝିପାରୁଛ, ଏଇଟା ହେଉଛି ପ୍ରକୃତ ଦୁଃଖ। ସେଇଥିପାଇଁ ଭଗବାନ ପାଖରେ ପ୍ରାର୍ଥନା କରୁଛନ୍ତି। କୃଷ୍ଣ କହିଲେ, ଜୀବଗଣ ବଡ଼ କ୍ଲେଶ ପାଉଛନ୍ତି, ସେମାନେ ବଡ଼ ଦୁଃଖୀ, ଆପଣଙ୍କୁ ଭୁଲି ସେମାନେ ବଡ଼ କଷ୍ଟ ପାଉଛନ୍ତି, ଆପଣ ନିଜକୁ ସେମାନଙ୍କ ପାଖରେ ଦେଇଦିଅନ୍ତୁ, ମୁଁ ଆପଣଙ୍କ ପାଖକୁ ଆସିଛି, ସେମାନଙ୍କ ପକ୍ଷରୁ ଆପଣଙ୍କ ପାଖରେ ଆବେଦନ କରିବାକୁ ଆସିଛି। ଆପଣ ବୃନ୍ଦାବନ ମଥୁରାର ଲୀଳା ବିଳାସ କରି ଭକ୍ତ ହୃଦୟକୁ ବିଳସିତ ଉଲ୍ଲସିତ କରୁଛନ୍ତି। ଆପଣ ବର୍ତ୍ତମାନ ଏ ଯେଉଁ ଦୁର୍ଜନ ଗଣ, କୌରବ ଗଣ, ତାଙ୍କର ଅନୁଚର ଗଣ ଆହୁରି ଦୁଷ୍ଟ, ଆପଣଙ୍କୁ ଭୁଲି କଷ୍ଟ ପାଉଛନ୍ତି, ଆପଣ ଏମାନଙ୍କ ଦୁଃଖ ଅବସାନ କରନ୍ତୁ। ଜୀବସ୍ୟ ଦଂଶଂସର ତୋ ବିମକ୍ଷଣ ନ ଜାଣତ ଅନର୍ଥ ବହା ଶରୀରତ ଲୀଳାବତାରେ ଷୋଦଶ ପ୍ରଦୀପକଂ ପ୍ରଜ୍ୱାଳୟତ୍ୱଂ ତମଃଂ ପଦ୍ୟେ। ବନ୍ଧନ ବୋଲି ଜାଣିପାରୁନାହାନ୍ତି, କିନ୍ତୁ ଆପଣ ନିତ୍ୟ ପାର୍ଶ୍ୱଦ ନିତ୍ୟ ପ୍ରିୟ ପଙ୍ଗୀମାନଙ୍କୁ ନେଇ ନିତ୍ୟାନନ୍ଦରେ ମଗ୍ନ ଅଛନ୍ତି, କିନ୍ତୁ ଏଇ ବୌଦ୍ଧଜୀବମାନଙ୍କ ବନ୍ଧନକୀର ଗୋଟାଏ ବ୍ୟବସ୍ଥା ଆପଣ କରନ୍ତି। ମହାଜନ ସାଧୁ ଏ କଥା କହୁଛନ୍ତି ଭଗବାନ, ପୁଣି କର୍ମଫଳ ଭୋଗ କରି ଏମାନେ କଷ୍ଟ ପାଉଛନ୍ତି, ସେମାନଙ୍କ ପାଇଁ ଆପଣ ନିଜର ଯଶରୂପ ପ୍ରଦୀପ ପ୍ରଜ୍ୱଳିତ କରିଦିଅନ୍ତୁ। ଆପଣ ପ୍ରଦୀପ ଜଳାନ୍ତୁ, ସେ ପ୍ରଦୀପଟି କ'ଣ ସେ ପ୍ରଦୀପ ରୂପ ଆପଣ ସଚ୍ଚିଦାନନ୍ଦମୟ ବିପୁର ଜ୍ଞାନମୟ ଆଲୋକ ରୂପ ଆପଣ ଆଲୋକ ଜଣାନ୍ତୁ, ଆପଣ ଜ୍ଞାନ ସ୍ୱରୂପ, ଆପଣ ଆନନ୍ଦ ସ୍ୱରୂପ, ସେଇ ସ୍ୱରୂପର ପ୍ରଦୀପ ଟିକେ ଆପଣ ଜଳାନ୍ତୁ। ନା ନା, ଆପଣ ଏମାନଙ୍କ ପାଖରେ ନିଜକୁ ପ୍ରକାଶ କରନ୍ତୁ। ଆପଣ ଯୁଗାବତାର ମନ୍ତ୍ରାବତାର ଶକ୍ତିବେଶ ଅବତାର ଗ୍ରହଣ କରି ସ୍ୱୟଂ ଆସି ଅନ୍ଧକାର ଭିତରେ ଆଲୋକ ଜଣାନ୍ତୁ। ହେ ଭଗବାନ, ଆପଣ କରୁଣାମୟ, ଆପଣଙ୍କର କରୁଣା ବ୍ୟତୀତ ଏମାନଙ୍କର ଉଦ୍ଧାରର ଉପାୟ ନାହିଁ। ବଦ୍ଧ ଜୀବ ସଂସାର ସଙ୍ଗେ ଘନିଷ୍ଠ ସମ୍ବନ୍ଧ ଯୋଡ଼ିଛି, ମନେ କରୁଛି ଏଇ ଅନିତ୍ୟ ବସ୍ତୁ ଗୁଡ଼ିକ ନିତ୍ୟ ସଙ୍ଗୀ ବୋଲି। ହଁ, ଶରୀର ସଙ୍ଗେ ସଂଶ୍ଲିଷ୍ଟ ପିତା ମାତା, ଭାଇ ଭଉଣୀ, ପୁତ୍ର କନ୍ୟା, ସ୍ତ୍ରୀ ବନ୍ଧୁ ଏମାନଙ୍କ ସଙ୍ଗରେ ମମତ୍ୱ ବୋଧ କରି କଷ୍ଟ ପାଉଛି ନା ଆନନ୍ଦ ପାଉଛି? କ'ଣ କହୁଛନ୍ତି? ହଁ, କଷ୍ଟ ପାଉଛି ନା ଆନନ୍ଦ ପାଉଛି? କଷ୍ଟ ପାଉଛି ନା କ'ଣ କହୁଛ ଯାଦବେନ୍ଦ୍ର? କି କଷ୍ଟ ଆନନ୍ଦ ପାଉଥିଲୁ ନା ବି ଲାଥା ନା କି ବଢିଆ ଲାଗୁଛି। ଆଚ୍ଛା 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 ଆଚ୍ଛା। ସ୍ୱାସ୍ଥ୍ୟ ପରମାୟୁ ବିଦ୍ୟା ଧନ ଇନ୍ଦ୍ରିୟ ତର୍ପଣକୁ ଧରିକିରି ବସିଛନ୍ତି। ଏଇ ଅନର୍ଥ ବହସରଟା ପ୍ରତି ମମତ୍ୱ ବୋଧ। ମୁଁ କିଏ? ମୁଁ ଓଡ଼ିଆ, ଓଡ଼ିଶାରେ ମୋର ଶରୀର ଜନ୍ମିଛି। ମୁଁ ସ୍ତ୍ରୀ, ମୁଁ ପୁରୁଷ, ମୁଁ ବ୍ରାହ୍ମଣ। ମୋର ଶାରୀରିକ ଶରୀରଟା ବ୍ରାହ୍ମଣ ଘରେ ଜନ୍ମିଛି, ନିଜକୁ ସ୍ୱର ସଙ୍ଗେ ଆଇଡେଣ୍ଟିଫାଏ କରୁଛି। ଏଇଟା ହେଉଛି ଅନର୍ଥ, ବୁଝିପାରେ? ଏଇଠି ହେଉଛି ଅନର୍ଥ। ଏଇ ଶରୀରଟାକୁ ବଞ୍ଚେଇ ରଖିବାକୁ ହଏ ଆଉ ହବ। ଏଇ ଶରୀର ପ୍ରତି ଆତ୍ମବଦ୍ଧ, ଏହା ଆତ୍ମବୁଦ୍ଧି, ଯାବତୀୟ ଦୁଃଖ ମୂଳ କାରଣ। ହେ ଭଗବାନ, ଆପଣ ଲୀଳାବତାର ପରିଗ୍ରହ କରି ଅବତୀର୍ଣ୍ଣ ହୁଅନ୍ତୁ। ଏମାନେ ଯେ ଆତ୍ମା, ଏହା ଏମାନଙ୍କୁ ବୁଝିବାକୁ ଦିଅନ୍ତୁ। ହେ ଶ୍ୟାମ ସୁନ୍ଦର, ମୁଁ ଆପଣଙ୍କ ଠାରେ ପ୍ରପନ୍ନ ହେଉଛି, ଆପଣ ପୁଣି ଲୀଳାବତାର ପ୍ରକାଶ କରନ୍ତୁ, ଦୁର୍ଜନ ମାନଙ୍କୁ, ଦୁଷ୍କୃତକାରୀ ମାନଙ୍କୁ ବିନାଶ କରନ୍ତୁ, ସାଧୁମାନଙ୍କ ରକ୍ଷା କରନ୍ତୁ। ଆପଣଙ୍କ ଆଡ଼କୁ ଏମାନେ ଚାହିଁଛନ୍ତି, ଏମାନଙ୍କ ଉପରେ ପୀଡ଼ନ ହେଉଛି, ଏମାନଙ୍କୁ ଆପଣ ଉଦ୍ଧାର କରନ୍ତୁ। ଆପଣ ବୃନ୍ଦାବନରେ ଆପଣଙ୍କର ନିତ୍ୟ ସିଦ୍ଧ ପରିକର ମାନଙ୍କୁ ନେଇ ଲୀଳା କରୁଛନ୍ତି, ମଧୁର ଲୀଳା ଆପଣଙ୍କର ଦ୍ୱାରକାରେ ମହିଷୀଗଣଙ୍କ ସହ ଲୀଳା କରୁଛନ୍ତି। ଏଥିରେ ବୃନ୍ଦାବନ ମଥୁରା ଦ୍ୱାରକା ଛାଡ଼ି ବାହାରକୁ ଆସନ୍ତୁ, ଆପଣ ମହାଜନ କଥା କହୁଛନ୍ତି। ଅକ୍ରୁର ଦିନେ ଆପଣଙ୍କୁ ଯମୁନା ପାର କରାଇ ନେଇଯାଇଛି, ସେ ଅକ୍ରୁରଙ୍କ ପରି ମୁଁ ଆସିଛି, ନାରଦ ମୁନି କହୁଛନ୍ତି। ଆପଣଙ୍କୁ ଏ ଦ୍ୱାରକାରୁ ବାହାର କରି ମୁଁ ନେଇଯିବି କୁରୁକ୍ଷେତ୍ର। ବଦମାସ ଗଣ, ମୂଢ଼ ନରାଧମ ଗଣ ଆପଣଙ୍କ ବିଦ୍ୱେଷ କରୁଛନ୍ତି, ଖାନା ପିନା ଦେବା ନବା ଜନିତ ଈର୍ଷା ନେଇକରି ଅଛନ୍ତି, ରାଜ୍ୟ ନେଇ ଜିଂହାସା ବୃତ୍ତିର ତାଣ୍ଡବ ଲୀଳା ସୁରୁ ହେଇଛି। ଆପଣଙ୍କୁ କୁରୁକ୍ଷେତ୍ରକୁ ଯିବାକୁ ହବ। ଗୋବିନ୍ଦ ଭୁଜ ଗୁପ୍ତାୟଙ୍କାରୀକ୍ଷଣ କୃଷ୍ଣୋପାସନ ଲାଳସ ଭାଗବତ ଦେବ ସିନ୍ହାର ଶ୍ରୀକୃଷ୍ଣଙ୍କର ଦର୍ଶନ ଲାଳସରେ ତାଙ୍କ ଭୁଜରକ୍ଷିତ ଦ୍ୱାରକା ପୁରୀରେ ପହଞ୍ଚିକିରି ଏ କଥା କହୁଛନ୍ତି। ଶୁଦ୍ଧ ଭକ୍ତଙ୍କ ପ୍ରାର୍ଥନାରେ ଭଗବାନ ହିଁ ଅବତରଣ କରନ୍ତି, ତେଣୁ ପ୍ରହ୍ଲାଦ ନାରଦ ପ୍ରାର୍ଥନାରେ ନରସିଂହଦେବ ଅବତରଣ କରିଥିଲେ। ଦ୍ୱାରକାକୁ ନାରଦ ଆସିଛନ୍ତି, ମହିଷୀଗଣଙ୍କର ଲୀଳା ଦର୍ଶନ କରୁଛନ୍ତି। ନାରଦ ବଡ଼ ଦୁଃଖ କାତରନ୍ତରରେ ନାରଦ ଭଗବାନ ପ୍ରାର୍ଥନା କରୁଛନ୍ତି, ମହାଜନ ସାଧୁ ସେ ହେଉଛନ୍ତି ଗୁରୁ। ଗୁରୁମାନେ କ'ଣ କହିଲେ? ଯେ ଦୁଃଖୀ, ଯେ ଆର୍ତ୍ତକ୍ଲିଷ୍ଟ ଜନଗଣଙ୍କ ପ୍ରତି ସହାନୁଭୂତି ସମ୍ପନ୍ନ, ସେମାନଙ୍କର ଦୁଃଖ ଦୂର କରି ସୁଖରାଜ୍ୟକୁ ଯେଉଁମାନେ ନେଇଯାଆନ୍ତି ସେମାନେ ହେଉଛନ୍ତି ଗୁରୁ ମହାଜନ ନାରଦମୁନି। ସେମାନଙ୍କୁ ପାତିତ୍ୟରୁ ଦୁର୍ଗତିରୁ ଉଦ୍ଧାର କରି ବୈକୁଣ୍ଠକୁ ନେଇଯାଆନ୍ତି, ଜୀବ ଓ ଭଗବାନଙ୍କର ମିଳନ ନିମିତ୍ତ ମଧ୍ୟସ୍ଥତା ଯେ କରନ୍ତି ସେ ହେଉଛନ୍ତି ଗୁରୁ। ବୁଝିଲେ? तो घूमे को मन रही माया बंधन उद्धार करी भगवान को नित्य सानिध्य जे पहुंचाई दियंती से होचंदे देवर्षि नारद करुणामय एपरि भाव रे पर दुख का महाजन भगवान को अवतीर्ण नहीं से महाजन जेन पंथा अनुसरण करी प्रभुहा महाराज निज को अति अति कथित अधम अयोग्य बोली